କାଲି କହିବି। 38 ନମ୍ବର ୱାର୍ଡରୁ କହୁଛି ମାନିନୀ ପ୍ରଧାନ। ଆମର ଏଠି ରହିଲୁ 20-25 ବର୍ଷ ହେଲା ରହିଲୁ, କିନ୍ତୁ କିଛି ସୌରଜ ଲାଇନ୍ର ସୁବିଧା ନାହିଁ। ଗାଧୁଆ ପାଣି ବି ଆମର ଟାଙ୍କି କରିଛୁ, ଲାଟିନ୍ ବି ଟାଙ୍କି କରିଛୁ, ତେଣୁ ଆମେ ବର୍ଷା ଦିନେ ବି ବହୁତ ହଇରାଣ ହଉଛୁ। ବର୍ଷା ପାଣି ବି ଯାଇପାରୁନି, ଆଉ ଗାଧୁଆ ପାଣି ବି ଏମିତି ଅସୁବିଧା ହଉଛି, ଟାଙ୍କି ବି ଫୁଲ୍ ହେଇକି ଘର ଭିତରେ ବି ପାଣି ବସୁଛି। ତାର କିଛି ସୁବିଧା କଲେ ଆମେ।